ആകാശവാണി. ସମ୍ବାଦ ପଢୁଛନ୍ତି ଆଦିତ୍ୟନାରାୟଣ ଦାସ. ମୁଖ୍ୟ ସମ୍ବାଦ, ଚାଷୀ କଲ୍ୟାଣକୁ ଦୃଷ୍ଟିରେ ରଖି ସରକାର ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଆରମ୍ଭ କରିଛନ୍ତି, କହିଲେ ପ୍ରଧାନମନ୍ତ୍ରୀ. ବାରାଣସୀଠାରେ ପିଏମ୍ କିଷାନ ସମ୍ମାନନିଧି ଯୋଜନାର 20ତମ କିସ୍ତି ଅର୍ଥ ପ୍ରଦାନ. ବୁଥସ୍ତରୀୟ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କ ପାରିଶ୍ରମିକ ଦୁଇଗୁଣ ବୃଦ୍ଧି. ବିଆର୍ ଆମ୍ବେଦକରଙ୍କର ଆଦର୍ଶ ଆଗାମୀ ପିଢ଼ିକୁ ମାର୍ଗଦର୍ଶକ କରିବ, କହିଲେ ପ୍ରଧାନ ବିଚାରପତି. ଭାରତକୁ ହସ୍ତାନ୍ତରିତ ହେଲା ଆଉ 16 ଏୟାରବସ୍ C-295 ପରିବହନ ବିମାନ. ଏବଂ ଓଭାଲ ଟେଷ୍ଟରେ ଭାରତର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି, ଶତକ ହାସଲ କଲେ ଯଶସ୍ୱୀ ଜୟସ୍ୱାଲ. ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପିଏମ୍ କିଷାନ ସମ୍ମାନନିଧି ଯୋଜନା କୃଷକ କଲ୍ୟାଣ ପ୍ରତି ସରକାରଙ୍କର ପ୍ରତିବଦ୍ଧତାର ଏକ ଉଦାହରଣ. ଗତ 10 ବର୍ଷ ମଧ୍ୟରେ ଚାଷୀଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ ପାଇଁ ସରକାର ଆନ୍ତରିକତାର ସହ କାର୍ଯ୍ୟ କରିଛନ୍ତି. ଉତ୍ତରପ୍ରଦେଶର ତାଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପିଏମ୍ କିଷାନ ସମ୍ମାନନିଧି ଯୋଜନାର 20ତମ କିସ୍ତି ଅର୍ଥ ପ୍ରଦାନ କରି ଏହା କହିଛନ୍ତି।
आज यहां एक विराट किसान उत्सव का आयोजन हो रहा है। देश के 10 करोड़ किसान भाइयों बहनों के खातों में 21,000 करोड़ रुपए पीएम किसान सम्मान निधि के रूप में भेजे गए हैं। और जब काशी से धन जाता है ना, वो तो अपने आप प्रसाद बन जाता है।
9,70,00,000 ଅଧିକ ଚାଷୀଙ୍କୁ ଏହି କିସ୍ତିରେ 21,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରତିବର୍ଷ 6,000 ଟଙ୍କାର ଆର୍ଥିକ ଅନୁଦାନ 3 କିସ୍ତିରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଦାନ କରାଯାଇଥାଏ। ଏପର୍ଯ୍ୟନ୍ତ ଏହି ଯୋଜନା ଅଧୀନରେ ମୋଟ 3,90,000 କୋଟିରୁ ଅଧିକ ଟଙ୍କା ବଣ୍ଟନ କରାଯାଇସାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ସରକାର ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ 24,000 କୋଟି ଟଙ୍କା ଖର୍ଚ୍ଚ କରାଯାଇ ଛୋଟ ଜିଲ୍ଲାଗୁଡ଼ିକର ଉନ୍ନତିକରଣ ଦିଗରେ କାର୍ଯ୍ୟ କରାଯିବ।
इस योजना पर 24,000 करोड़ रुपए किसानों के कल्याण के लिए, कृषि व्यवस्था के लिए, कृषि विकास के लिए 24,000 करोड़ रुपए खर्च किए जाए। देश के ऐसे जिले जो पिछली सरकारों की गलत नीतियों के कारण विकास की राह में पिछड़ गए, जहां किसानों की आमदनी भी कम है, अरे कोई पूछने वाला नहीं था, उन जिलों पर प्रधानमंत्री धन धान्य कृषि योजना का फोकस होगा।
ପ୍ରଧାନମନ୍ତ୍ରୀ କହିଛନ୍ତି ଅପରେସନ୍ ସିନ୍ଦୁରର ସଫଳତା ପରେ ପ୍ରଥମଥର ପାଇଁ ସେ କାଶୀ ଗସ୍ତ କରିଛନ୍ତି। ବାବା ବିଶ୍ୱନାଥଙ୍କ କୃପା ସହିତ ଭାରତ ପହଲଗାମ୍ ଆକ୍ରମଣ ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ଅବସରରେ ବାରାଣସୀଠାରେ ପ୍ରଧାନମନ୍ତ୍ରୀ ପ୍ରାୟ 2,200 କୋଟି ଟଙ୍କା ବ୍ୟୟ ଅଟକଳରେ କେତେକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପିଙ୍ଗଲି ଭେଙ୍କୟାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶ୍ରୀ ଭେଙ୍କୟାଙ୍କୁ ସ୍କରଣ କରିବା ସହିତ ଭାରତର ତ୍ରିରଙ୍ଗା ପତାକାକୁ ନିର୍ମାଣ କରିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ଦେଶର ନାଗରିକମାନେ ହର୍ ଘର ତ୍ରିରଙ୍ଗା ଅଭିଯାନକୁ ପତାକା ଉଡ଼ାଇ ସମର୍ଥନ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ନାଗରିକମାନେ ସେମାନଙ୍କର ସେଲ୍ଫି ଏବଂ ଫଟୋ ପଠାଇବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ବୁଥସ୍ତରୀୟ ଅଧିକାରୀ ଏବଂ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନରେ ସାମିଲ ଥିବା ବୁଥସ୍ତରୀୟ ପର୍ଯ୍ୟବେକ୍ଷକଙ୍କ ପାରିଶ୍ରମିକକୁ ନିର୍ବାଚନ କମିଶନ ଦୁଇଗୁଣକୁ ବୃଦ୍ଧି କରିଛନ୍ତି। କମିଶନକୁ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୁଥସ୍ତରୀୟ ଅଧିକାରୀ ବିଏଲ୍ଓଙ୍କର ବାର୍ଷିକ ପାରିଶ୍ରମିକ 6,000 ଟଙ୍କାରୁ 12,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଭୋଟର ତାଲିକା ପ୍ରସ୍ତୁତି ଏବଂ ସଂଶୋଧନରେ ସାମିଲ ଥିବା ପର୍ଯ୍ୟବେକ୍ଷକଙ୍କର ପ୍ରୋତ୍ସାହନ ରାଶି 1,000 ଟଙ୍କାରୁ 2,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଫଳରେ ଏହି ପର୍ଯ୍ୟବେକ୍ଷକମାନେ ପ୍ରୋତ୍ସାହନ ରାଶି ବାବଦରେ ବାର୍ଷିକ 12,000 ଟଙ୍କାରୁ 18,000 ଟଙ୍କା ପର୍ଯ୍ୟନ୍ତ ପାଇବେ। ପ୍ରଥମଥର ପାଇଁ ଭୋଟର ପଞ୍ଜୀକରଣ ଅଧିକାରୀ ଏବଂ ଉପପଞ୍ଜୀକରଣ ଅଧିକାରୀଙ୍କୁ ପାରିଶ୍ରମିକ ବାବଦରେ ଯଥାକ୍ରମେ 30,000 ଏବଂ 25,000 ଟଙ୍କା ପ୍ରଦାନ କରାଯିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ବିହାରର ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସ୍ତୁତିରେ ନିୟୋଜିତ ବୁଥସ୍ତରୀୟ ଅଧିକାରୀମାନଙ୍କ ପାଇଁ 6,000 ଟଙ୍କାର ଏକ ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶିକୁ ନିର୍ବାଚନ କମିଶନ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତି ଭବନ ପରିସରରେ ଅବସ୍ଥିତ ଅମୃତ ଉଦ୍ୟାନ ଚଳିତ ମାସ 16 ତାରିଖରୁ ଆସନ୍ତା ମାସ 14 ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲା ରହିବ। ରାଷ୍ଟ୍ରପତିଙ୍କ ସଚିବାଳୟର ସୂଚନା ଅନୁଯାୟୀ ଏହି ଉଦ୍ୟାନ ସକାଳ 10:00ରୁ ସନ୍ଧ୍ୟା 6:00 ପର୍ଯ୍ୟନ୍ତ ଖୋଲା ରହିବ। ସୋମବାର ଦିନ ରକ୍ଷଣାବେକ୍ଷଣ ପାଇଁ ଉଦ୍ୟାନ ବନ୍ଦ ରହିବ। ଲୋକମାନେ ଏହି ଉଦ୍ୟାନରେ ବିନା ଦେୟରେ ପ୍ରବେଶ କରିପାରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ଭୂଷଣ ଗବାଇ ଆଜି କହିଛନ୍ତି ବିଆର୍ ଆମ୍ବେଦକରଙ୍କ ଦ୍ୱାରା ପ୍ରଦର୍ଶିତ ସାମାଜିକ ଆର୍ଥିକ ସମାନତା ଏବଂ ନ୍ୟାୟର ଚିନ୍ତାଧାରା ଆଗାମୀ ପିଢ଼ିକୁ ମାର୍ଗଦର୍ଶନ କରିବ। ନାଗପୁରଠାରେ ଡକ୍ଟର ଆମ୍ବେଦକର ମହାବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ଭାଷଣ ଦେଇ ଜଷ୍ଟିସ୍ ଗବାଇ କହିଛନ୍ତି ଆମ୍ବେଦକରଙ୍କର ଜୀବନ ସାମାଜିକ ଆର୍ଥିକ ନ୍ୟାୟର ଚିନ୍ତାଧାରା ଗ୍ରହଣ କରିବାକୁ ଆମକୁ ଶିକ୍ଷା ଦେଇଥାଏ। ସେ କହିଛନ୍ତି ମହିଳା ସଶକ୍ତିକରଣ ଡକ୍ଟର ଆମ୍ବେଦକରଙ୍କର ପ୍ରତି ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି। ତାଙ୍କ ବିଚାରଧାରାକୁ ପ୍ରଚାର କରିବା ଆବଶ୍ୟକ ବୋଲି ଜଷ୍ଟିସ୍ ଗବାଇ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ ମଧ୍ୟ ଡକ୍ଟର ଆମ୍ବେଦକର ବିଦ୍ୟାଳୟକୁ ଅଭିନନ୍ଦନ ଜଣାଇବା ସହ ବିହାର ଏବଂ କେରଳର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଆର୍ଏସ୍ ଗବାଇ ଏବଂ ତାଙ୍କ ପୁତ୍ର ପ୍ରଧାନ ବିଚାରପତି ଜଷ୍ଟିସ୍ ଭୂଷଣ ଗବାଇଙ୍କ ଅନୁଷ୍ଠାନର ବିକାଶରେ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ଭାରତକୁ ଆଉ 16 ଏୟାରବସ୍ C-295 ପରିବହନ ବିମାନ ହସ୍ତାନ୍ତରିତ ହୋଇଛି। ସାମରିକ ପରିବହନ କ୍ଷେତ୍ରକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଏହି ବିମାନଗୁଡ଼ିକୁ ସାମିଲ କରାଯାଇଛି। ସ୍ପେନ୍ର ସେଭିଲେଠାରେ ଭାରତର ରାଷ୍ଟ୍ରଦୂତ ଦିନେଶ କେ ପଟ୍ଟନାୟକ ଏବଂ ଭାରତୀୟ ବରିଷ୍ଠ ବାୟୁସେନା ଅଧିକାରୀଙ୍କ ଉପସ୍ଥିତିରେ ଏହି ବିମାନ ହସ୍ତାନ୍ତରଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ଭାରତକୁ ମିଳିଥିବା ଏହି ପରିବହନ ବିମାନର ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ 16 ଯାକ ବିମାନକୁ ହସ୍ତାନ୍ତର କରାଯାଇଛି। ସ୍ପେନ୍ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଭାବେ ଗତବର୍ଷ ଅକ୍ଟୋବର ମାସରେ ଗୁଜରାଟର ଭଦୋଦରାଠାରେ ଟାଟା ବିମାନ ପରିସରରେ ଏହାର ଶୁଭାରମ୍ଭ କରିଥିଲେ। ସେଠାରେ 40 ଅତିରିକ୍ତ C-295 ବିମାନ ନିର୍ମାଣ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ପଦକ୍ଷେପ ଅଧୀନରେ ମୋଟ 56 ବିମାନ ଭାରତକୁ ହସ୍ତାନ୍ତରିତ ହେବ। ଜାମ୍ମୁ କାଶ୍ମୀରର କୁଲଗାମ୍ ଜିଲ୍ଲା ଅନ୍ତର୍ଗତ ଅଖଲ ଦେବସର ଅଞ୍ଚଳରେ ସୁରକ୍ଷା ବାହିନୀ ସହ ଗୁଳି ବିନିମୟରେ 2 ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେହି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଭାରତୀୟ ସେନା, ଜାମ୍ମୁ କାଶ୍ମୀର ପୁଲିସ୍ ଏବଂ ସିଆର୍ପିଏଫ୍ ପକ୍ଷରୁ ମିଳିତ ଅଭିଯାନ କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ଏହି ଅଭିଯାନ ସମୟରେ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା। ତେବେ ଅନ୍ଧକାର ଯୋଗୁଁ ମିଳିତ ଅଭିଯାନକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଥିଲା ଏବଂ ଆଜି ସକାଳୁ ପୁନଃ ଅଭିଯାନ ସମୟରେ ଗୁଳି ବିନିମୟରେ ଆଉ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। ଉତ୍ତରାଖଣ୍ଡରେ ଚାମୋଲି ଜିଲ୍ଲାର ହେଲାଙ୍ଗରେ THDC ଦ୍ୱାରା ନିର୍ମିତ ବିଷ୍ଣୁଗଡ଼ ପିପଲକୋଟି ଜଳବିଦ୍ୟୁତ୍ ପ୍ରକଳ୍ପର ବନ୍ଧ ସ୍ଥାନରେ ଆଜି ଭୂସ୍ଖଳନ ଘଟିଛି। ଜିଲ୍ଲାର ମାଜିଷ୍ଟ୍ରେଟ୍ ସନ୍ଦୀପ ତିୱାରୀ କହିଛନ୍ତି ଏହି ଘଟଣାରେ କାହାର ମୃତ୍ୟୁ ହୋଇନଥିବା ବେଳେ 8 ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଶ୍ରମିକମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ THDCକୁ କାମ ଆରମ୍ଭ କରିବା ପାଇଁ କୁହାଯାଇଛି। ଶ୍ରୀଲଙ୍କାର ଜଳଦସ୍ୟୁମାନେ ଆଜି ନାଗପଟ୍ଟିନମ୍ ଜିଲ୍ଲାର ବେଦାରଣ୍ୟମ୍ଠାରେ 14 ମତ୍ସ୍ୟଜୀବୀଙ୍କୁ ଆକ୍ରମଣ କରିଛନ୍ତି। ଏହି ମତ୍ସ୍ୟଜୀବୀମାନେ ଏକ ଡଙ୍ଗାରେ ଦୁର୍ଘଟଣା ଘଟିଥିବା ସ୍ଥାନକୁ ଯାଉଥିଲା ବେଳେ ସେମାନଙ୍କୁ ଆକ୍ରମଣ ହୋଇଥିଲା। ଜଳଦସ୍ୟୁମାନେ ମତ୍ସ୍ୟଜୀବୀମାନଙ୍କଠାରୁ 500,000 ମାଛଧରା ଜାଲ ଓ ଯନ୍ତ୍ରପାତିଗୁଡ଼ିକୁ ନେଇଯାଇଥିଲେ। ଆକ୍ରମଣରେ ଆହତ ହୋଇଥିବା ଧୀବରମାନଙ୍କୁ ନାଗପଟ୍ଟିନମ୍ ହସ୍କିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏକ ଦୁଷ୍କର୍ମ ତଥା ଅଶ୍ଳୀଳ ଭିଡ଼ିଓ ପ୍ରଚାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜେଡିଏସ୍ ସାଂସଦ ପ୍ରଜ୍ୱଳ ରେୱନାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ବେଙ୍ଗାଲୁରୁ ସ୍ୱତନ୍ତ୍ର କୋର୍ଟର ବିଚାରପତି ସନ୍ତୋଷ ଗଜାନନ ଭଟ୍ ଏହି ମାମଲାରେ ଗତକାଲି ସାଂସଦ ରେୱନାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଆଜି ଦଣ୍ଡାଦେଶ ଘୋଷଣା କରିଛନ୍ତି। ଓଭାଲ୍ ଟେଷ୍ଟରେ ଭାରତର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରହିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 5 ହରାଇ 234 ରନ୍ ସଂଗ୍ରହ କରିଥିଲା। କ୍ରିଜ୍ରେ ଯଶସ୍ୱୀ ଜୟସ୍ୱାଲ ଏବଂ ରବୀନ୍ଦ୍ର ଜାଡେଜା ବ୍ୟାଟିଂ କରୁଥିଲେ। ଆଜିର ତୃତୀୟ ଦିନର ଖେଳ ଭାରତ ଗତକାଲିର ଦ୍ୱିତୀୟ ଇନିଂସ ଅସମାପ୍ତ ସ୍କୋର 2 75 ରନ୍ରୁ ଆରମ୍ଭ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ଚାଷୀ କଲ୍ୟାଣକୁ ଦୃଷ୍ଟିରେ ରଖି ସରକାର ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଆରମ୍ଭ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ବାରାଣାସୀଠାରେ ପିଏମ୍ କିଷାନ ସମ୍ମାନନିଧି ଯୋଜନାର 20 କିସ୍ତି ଅର୍ଥ ପ୍ରଦାନ। ବୁଥସ୍ତରୀୟ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କ ପାରିଶ୍ରମିକ 2 ବୃଦ୍ଧି। ବିଆର୍ ଆମ୍ବେଦକରଙ୍କ ଆଦର୍ଶ ଆଗାମୀ ପିଢ଼ିକୁ ମାର୍ଗଦର୍ଶକ କରିବ କହିଲେ ପ୍ରଧାନ ବିଚାରପତି। ଭାରତକୁ ହସ୍ତାନ୍ତରିତ ହେଲା ଆଉ 16 ଏୟାରବସ୍ C-295 ପରିବହନ ବିମାନ ଏବଂ ଓଭାଲ ଟେଷ୍ଟରେ ଭାରତର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ଶତକ ହାସଲ କଲେ ଯଶସ୍ୱୀ ଜୟସ୍ୱାଲ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।